ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର ଯୁବପିଢ଼ି ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଚିଲିକା ହ୍ରଦର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହେବ ବିସ୍ତୃତ ଯୋଜନା। ଆଜି ଉଦ୍ଯାପିତ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏବଂ ହକି ଇଣ୍ଡିଆ ପକ୍ଷରୁ ଆଜିଠାରୁ ଆରମ୍ଭ ହେଲା ପୁରୁଷ ବର୍ଗ ହକି ଇଣ୍ଡିଆ ଲିଗ୍ର ସପ୍ତମ ସଂସ୍କରଣ। ଦେଶର ଯୁବପିଢ଼ି ଏବଂ ପ୍ରଯୁକ୍ତିବିଦ୍ୟାର ଉନ୍ନତି 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଦେଶ 4G 5G ନେଟ୍ୱର୍କ, ସେମିକଣ୍ଡକ୍ଟର ଏବଂ ଟେଲିକମ୍ ସାମଗ୍ରୀ ଉତ୍ପାଦନରେ ସଫଳତା ହାସଲ କରିଛି। 11 ବର୍ଷ ପୂର୍ବରୁ 99% ମୋବାଇଲ୍ ଫୋନ୍ ବିଦେଶରୁ ଆମଦାନୀ ହେଉଥିଲା, ବର୍ତ୍ତମାନ ଭାରତରେ 99% ଫୋନ୍ ତିଆରି ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2025 ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଓଏଏସ୍ ଓ ଓଆର୍ଏସ୍ ଆଦି କେତେକ କ୍ୟାଡରରେ ପଦବୀ ନଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏନେଇ ହସ୍ତକ୍ଷେପ କରିଛନ୍ତି। ଶ୍ରୀ ମାଝି ଏହି ସମସ୍ତ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ଲୋକସେବା ଆୟୋଗକୁ ପରାମର୍ଶ ଦେଇଛନ୍ତି। ନିକଟରେ ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଓଏଏସ୍ ଓଆର୍ଏସ୍ ଆଦି କେତେକ କ୍ୟାଡର ପାଇଁ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଗତ 18 ମାସରେ ପ୍ରାୟ 40,000 ସରକାରୀ ପଦବୀ ପୂରଣ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚିଲିକା ହ୍ରଦର ସାମଗ୍ରିକ ବିକାଶ ଓ ଜୈବ ବିବିଧତା ସମ୍ପର୍କରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଚେନ୍ନାଇ ଆଇଆଇଟିର ବରିଷ୍ଠ ଅଧିକାରୀଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ଏସିଆ ମହାଦେଶର ସର୍ବବୃହତ କ୍ଷାରୀୟ ହ୍ରଦ ଚିଲିକାର ମୁହାଣ ପୋତି ହେବା କାରଣରୁ ହ୍ରଦ ଜଳର କ୍ଷାରୀୟତା ନଷ୍ଟ ହେବା ସହ ଜୈବ ବିବିଧତା ସନ୍ତୁଳନ ରହିପାରୁ ନାହିଁ। ବୈଠକରେ ଚିଲିକାର ଅବରୋଧ ମୁହାଣ ଖନନ, ପଙ୍କଧ୍ୱର ଜଳଧାରଣ କ୍ଷମତା ବୃଦ୍ଧି, ପାରିପାର୍ଶ୍ୱିକ ଜଳର ବିକାଶ ଏବଂ ହ୍ରଦ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ସ୍ୱାର୍ଥରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଖୁବ୍ଶୀଘ୍ର ଚିଲିକା ହ୍ରଦର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ସହ ସବିଶେଷ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯାଇ ଡିପିଆର୍ ବିସ୍ତୃତ ଯୋଜନା ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ଚିଲିକାର କନଜରଭେସନ ପାଇଁ, ଚିଲିକାକୁ ଆଉଥରେ ପୁନର୍ବିନ୍ୟାସ କରିବା ପାଇଁ, ପୁନର୍ଜୀବନ ଦେବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ନିଶ୍ଚିତ ଭାବରେ କରାଯିବ। ତାରି ଆଜି ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରିଲିମିନାରୀ ପ୍ରୋଜେକ୍ଟ ରିପୋର୍ଟ ଉପରେ ପ୍ରେଜେଣ୍ଟେସନ ଥିଲା ଏବଂ ସମସ୍ତଙ୍କ ମତାମତ ବି ନିଆଯାଇଥିଲା, ଏବଂ କମ୍ ଦିନ ଭିତରେ ଆମେ ଚିଲିକା ଡେଭଲପମେଣ୍ଟ ଅଥରିଟି ଏବଂ ଆମେ ସମସ୍ତେ ମିଶିକି ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ବି ନେକ୍ସଟ ରାଉଣ୍ଡ ଅଫ୍ ପ୍ରେଜେଣ୍ଟେସନ ରହିବ।
ରାଜ୍ୟର ସହରଗୁଡ଼ିକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, 4 ନୂଆ ଏନ୍ଏସିକୁ ମିଶାଇ ମୋଟ 28 ଏନ୍ଏସିକୁ ମାନ୍ୟତା ଦିଆଯାଇଛି। ସମସ୍ତ ଏନ୍ଏସିରେ ନୂତନ କାର୍ଯ୍ୟାଳୟ ସ୍ଥାପନ ପାଇଁ ବିଭାଗ ପକ୍ଷରୁ 6 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତି ଏନ୍ଏସିରେ ପରିମଳ, ଆଲୋକୀକରଣ, ସଫେଇ କାର୍ଯ୍ୟ ପାଇଁ 1.5 କୋଟି ଟଙ୍କା ଲେଖାଏଁ ଅର୍ଥରାଶି ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧଗଡ଼, ଆସ୍କା, ଭଞ୍ଜନଗର, ଛତ୍ରପୁର, କବିସୂର୍ଯ୍ୟନଗର, ପୁଲସରା ଓ କରଞ୍ଜିଆ ଆଦି 7 ଅଞ୍ଚଳକୁ ନୂତନ ପୌରପାଳିକା ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ 26, ବ୍ରହ୍ମପୁର ମହାନଗର ନିଗମରେ 34 ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି। ସହରକୁ ସବୁଜ, ସୁନ୍ଦର ଓ ନାଗରିକ କୈନ୍ଦ୍ରିକ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥିସହ ପୁରୀକୁ 6 ମହାନଗର ନିଗମ ଭାବେ ଘୋଷଣା କରାଯିବା ସହ ପୁରୀ ଟାଉନ୍ ପ୍ଲାନିଂ ସ୍କିମ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପୁରୀ କଟକ ପାରାଦୀପକୁ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରିବା ପାଇଁ ପରିକଳ୍ପନା କରାଯାଇଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ 2026 ଆଜି କଂସବଦ୍ଧ ସହ ସନ୍ଧ୍ୟାରେ ଉଦ୍ଯାପିତ ହେଉଛି। ଏଗାର ଦିନ ଧରି ଚାଲିଥିବା ଏହି ଯାତ୍ରାର ଅନ୍ତିମ ଦିନରେ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ କୃଷ୍ଣ ବଳରାମଙ୍କୁ ସ୍ୱାଗତ ଉତ୍ସବ, କୁବଳୟା ହସ୍ତିବୋଧ, ଚାଣୁର ମୁଷ୍ଟିକ ଆଦି ଅଷ୍ଟମଲ୍ଲ ନିଧନ, ଶିବଧନୁଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ, ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେଉଛି। ଏ ସମ୍ପର୍କରେ ବରଗଡ଼ରୁ ଆମ ସମ୍ବାଦଦାତାଙ୍କ ରିପୋର୍ଟ।
ବରଗଡ଼ ଧନୁଯାତ୍ରା ମହୋତ୍ସବର ଆଜି ହେଉଛି ଅନ୍ତିମ ଦିନ। ମଥୁରାରେ କୃଷ୍ଣ ବଳରାମ ଓ ଗୋପାଳ ବାଲକମାନେ ମଥୁରା ଭ୍ରମଣ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଉଛି। ମହାରାଜ କଂସ ଆଜି ମଧ୍ୟ ହାତୀରେ ବସି ନଗର ଭ୍ରମଣ କରୁଛନ୍ତି। ଶେଷ ଦିନର କାର୍ଯ୍ୟକ୍ରମ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ନିଶାମଣି ହାଇସ୍କୁଲ ପଡ଼ିଆରେ ମହାରାଜ କଂସର ବିଶାଳ କୁଶପୁତ୍ତଳିକା ପ୍ରସ୍ତୁତ ହୋଇଛି। କଂସ ବଧ ପରେ ସେଥିରେ ଅଗ୍ନି ସଂଯୋଗ କରାଯିବ। ଆଜି ମଧ୍ୟାହ୍ନରୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଦର୍ଶକମାନେ ଯେପରି ସମସ୍ତ କାର୍ଯ୍ୟକ୍ରମ ଠିକ୍ ଭାବରେ ଦେଖିପାରିବେ ତାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି ଧନୁଯାତ୍ରାର ନାଟ୍ୟାଭିନୟରେ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, ବିଭିନ୍ନ ସ୍ଥାନରେ କୃଷ୍ଣ ବଳରାମଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ରହିଛି। ମଥୁରା ରାଜଦରବାର ନିକଟରେ କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଦୃଶ୍ୟ ସହ ଏଗାର ଦିନ ଧରି ଚାଲିଥିବା ଧନୁଯାତ୍ରାର ପରିସମାପ୍ତି ଘଟିବ। ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ପୁରୀ ଶ୍ରୀମନ୍ଦିରରେ ପୌଷ ପୂର୍ଣ୍ଣିମା ଅବସରରେ ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହୋଇଯାଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଓ ରତ୍ନଖଚିତ ଅଳଙ୍କାରରେ ମହାପ୍ରଭୁ ଭୂଷିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି। ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବଙ୍କର ଆଜି ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କ ପହଡ଼ଭଙ୍ଗ ଓ ମଙ୍ଗଳା ଆଳତୀ ପରେ ମୈଲମ ଓ ତଡ଼ପ ଲାଗି ନୀତି କରାଯାଇଥିଲା। ପରେ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷି ପର୍ବ ପୁଷ୍ପୂର୍ଣ୍ଣି ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଯାଇଛି। ଘରେ ଘରେ ଲୋକେ ବିଭିନ୍ନ ପ୍ରକାର ପିଠାପଣା ସହ ନାନାଦି ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ଏହି ଉପଲକ୍ଷେ ନୂଆପଡ଼ା ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପୁଷ୍ପୂର୍ଣ୍ଣି ପର୍ବ ପାଳିତ ହୋଇଯାଇଛି। ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ତଟରେ ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠର ଆନୁକୂଲ୍ୟରେ ନିତ୍ୟ ଆୟୋଜିତ ମହୋଦଧି ଆଳତୀର 20ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଗୋବର୍ଦ୍ଧନ ମଠ ପୀଠାଧୀଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ବହୁ ସାଧୁସନ୍ତ, ସେବାୟତ ଓ ମଠମନ୍ତ ଯୋଗଦେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ବେଳାଭୂମିଠାରେ ଥିବା ଭିତରକନିକା ଇକୋ ରିଟ୍ରିଟ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ପରିବେଶ ଭିତ୍ତିକ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ। ପ୍ରକୃତି କୋଳରେ ଆକର୍ଷଣୀୟ ପରିବେଶ ମଧ୍ୟରେ ସେଠାରେ ବିଳାସପୂର୍ଣ୍ଣ ରହଣୀର ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ସୁରକ୍ଷା ପ୍ରାଚୀର ସାଜିଥିବା ହେନ୍ତାଳ ବନ ସହ ବହୁସଂଖ୍ୟାରେ କୁମ୍ଭୀର ଏବଂ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ପାଇଁ ଏହି ସ୍ଥାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଅବସରରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ଅଗ୍ରଗତି ସମ୍ବନ୍ଧରେ ଅଧିକାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ନିର୍ବାଚନ ଆୟୋଗ ସମସ୍ତ ନାଗରିକଙ୍କୁ ଇସିଆଇ ନେଟ୍ ଆପ୍ ଡାଉନ୍ଲୋଡ୍ କରିବା ଲାଗି ଏବଂ ଏହି ଆପ୍ରେ ନିଜର ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି। ଚଳିତ ମାସର 10 ତାରିଖ ପର୍ଯ୍ୟନ୍ତ ନାଗରିକମାନେ ସେମାନଙ୍କର ମତାମତ ଏହି ଟ୍ୟାପ୍ ମାଧ୍ୟମରେ ଦେଇପାରିବେ। ଇସିଆଇ ନେଟ୍ ଆପ୍ ହେଉଛି ନାଗରିକଙ୍କ ପାଇଁ ଏକକ ଏକୀକୃତ ଆପ୍ ଯାହା ନିର୍ବାଚନ ସମ୍ବନ୍ଧୀୟ ପୂର୍ବବର୍ତ୍ତୀ 40ଟି ପୃଥକ ଆପ୍ଲିକେସନ୍ ଯେପରିକି ଭୋଟର ହେଲ୍ପଲାଇନ୍ ଆପ୍, ସି ଭିଜିଲ୍, ସକ୍ଷମ ପୁଲିଂ ଟ୍ରେଣ୍ଡସ୍ ଏବଂ ନୋ ୟୋର୍ କ୍ୟାଣ୍ଡିଡେଟ୍ ଆପ୍କୁ ଗୋଟିଏ ଇଣ୍ଟରଫେସ୍ରେ ଏକୀକୃତ କରିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଇସିଆଇ ନେଟ୍ ହେଉଛି ଏକ ପ୍ରମୁଖ ପଦକ୍ଷେପ। ହକି ଇଣ୍ଡିଆ ପକ୍ଷରୁ ଆଜିଠାରୁ ପୁରୁଷ ବର୍ଗ ହକି ଇଣ୍ଡିଆ ଲିଗ୍ର 7ତମ ସଂସ୍କରଣ ଆରମ୍ଭ ହୋଇଛି। ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଭୁବନେଶ୍ୱର, ରାଞ୍ଚି ଓ ଚେନ୍ନାଇରେ ଅନୁଷ୍ଠିତ ହେବ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ମାସ 17ରୁ 26 ତାରିଖ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯିବ। ଚଳିତ ବର୍ଷ କଳିଙ୍ଗ ଲାନ୍ସର୍ସ ସମେତ 8ଟି ଦଳ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଆସନ୍ତାକାଲି ଚେନ୍ନାଇରେ କଳିଙ୍ଗ ଲାନ୍ସର୍ସ ଓ ରାଞ୍ଚି ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦେଶର ଯୁବପିଢ଼ି ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି 2047 ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଚିଲିକା ହ୍ରଦର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହେବ ବିସ୍ତୃତ ଯୋଜନା। ଆଜି ଉଦ୍ଯାପିତ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏବଂ ହକି ଇଣ୍ଡିଆ ପକ୍ଷରୁ ଆଜିଠାରୁ ଆରମ୍ଭ ହେଲା ପୁରୁଷ ବର୍ଗ ହକି ଇଣ୍ଡିଆ ଲିଗ୍ର 7ତମ ସଂସ୍କରଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।